ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध छप्पन अध्याय श्लोक 15 शोकी चक्रे कुमारस्य शोकी चक्रे कुमारस्य मणि क्रीडा क्रीडनकं बिळे मणि क्रीडनकं बिळे आपश्यन् भ्रातरं भ्राता आपश्यन्द्रातरं भ्राता शत्राजित् पर्यतपत्तप्यत शत्राजित् पर्यतप्यत शोभिचक्रे कुमारस्य मणिं क्रीडा अनकं विले आपश्यन्द्रातरं भ्राता शत्राजित् पर्यतप्यत शोभिचक्रे कुमारस्य मणिक्रीडानकं विडे आपश्यन् भ्रातरं भ्राता शत्राजित् पर्यतप्यत शोभिचक्रे कुमारस्य मणिं क्रीडानकं विले आपश्यन् भ्रातरं भ्राता शत्राजित् पर्यतप्यत हरे कृष्ण श्लोकानुवाद गुंफा मध्य जांबवान तार पुत्र निमित्त समतल मणिटी को गोटे खेलना भाव खेल से ही समय सत्राजित तांकर भाई को फेर न देखी गभीर भाव अनुतप्त हेले हरे कृष्ण व्यस्त भक्त सहजन बृंद मातृवृंद एवं फुलगंधारी बृंद को आमंत्रण करूँ से फुलगंध कि कथा न होकर आम कथा शुणु तेणु ये जो कथा द्वारका कथा चलती हाँ यह भाव गोटे दिन में सब हो सका सका जाते सत्राजित भाई प्रसन्न जाते शिकार करने से शिकार कर समय गोटे सिंह आक्रमण करी से घोड़ा एवं तक हत्या करी से मणि को नहींक्रु छिन्न कर प्रवेश कर गुंफा भितर से गुंफा भितर जांबवान ताको देखी जमवान तो हत्या करी से मणि को लेकिन पुत्र को देखते कथा कहु सोपी चक्रे कुमारस्य गत काल जो कथा कहते से जांबवान भगवान पार्षद भगवान दास भाव भगवान सहित संबंधित जांबवान तेणु सी सोपी सोपी कहले से जांबवान चक्रे कुमारस्य पुत्र को कौन कले मणि क्रीड़ा नकं बिले से बिले गुंफारे से मणि को से पुत्र को दे क्रीड़ा नकं गोटे क्रीड़ा हो गला सेटा क्रीड़ा नकं क्रीड़ा भले से पिला खेल के मूल्यवान मणि कि खेल लगे आम जमी बल खेलचे से खेलस क्रीड़ा नकं बिले अपश्यन् भ्रातरं भ्राता एणे संध्या हो गला फेरिले ना भाई फेरिले ना भ्रातरं भ्राता आसिले ना अपश्यन् नतिकी तेणु सत्राजित् पर्यतप्यत सत्राजित् वर्तमान किए कथा कहते सत्राजित् पर्यतप्यत कल एपटे सका एपटे से फूल गुंथ से गुंथला तुम तुम कथ आरंभ करते आम आम कथा कहचे तेणु सत्राजित पर्यतप्यत सत्राजित ये भाव में परिताप करने आरंभ कले ଆରେ ତା ଭାଇକୁ ପାଇଲେ ନାହିଁ, ତେଣୁ ବହୁତ ଦଗ୍ଧୀଭୂତ ହେଉଛନ୍ତି ପରିଜା। କେତେ ସ୍ନେହ, ଇଏ ହେଉଛି ସ୍ନେହ, ସ୍ନେହର କାରଣ ଏଇଭଳି ଭାବରେ ରହୁଛି। ଆଉ ଜଣଙ୍କର ଭାଇ ମୃତ୍ୟୁବରଣ କଲେ ମଧ୍ୟ ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଆମର ଭାଇ ପ୍ରତି କେତେ ସ୍ନେହ ରହିଛି, କେତେ ସ୍ନେହ ରହିଛି। ତେଣୁ ଏ ବନ୍ଧନର, ଭୌତିକ ବନ୍ଧନର କାରଣ ହେଉଛି ଏଇଭଳି ଭାବରେ। ପ୍ରକୃତରେ ଆମର ଏଇ ଶରୀର ଚିନ୍ତାରେ ରହିଥିବାରୁ ଶରୀର ଚିନ୍ତା ଶରୀର ସମ୍ବନ୍ଧୀୟ ମୁଁ ଏବଂ ମୋର, ଏଇ ଭାବରେ ଆମେ ଜୀବନଯାପନ କରୁଛେ। ଆମେ ଆମେ କହୁଛେ କ'ଣ ନା, ଏଇ ଶରୀର ହେଉଛି ଆମେ ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଭଗବାନ ଋଷଭଦେବ କଥା କହୁଛନ୍ତି। ସେ କହୁଛନ୍ତି କ'ଣ, ପୁଂସ ସ୍ତ୍ରିୟ ମିଥୁନ ଭାବ ମେତମ ତୟୋର୍ମିତ ହୃଦୟ ଗ୍ରନ୍ଥି ମାହୁ ଅତ ଗୃହ କ୍ଷେତ୍ର ଶତାବ୍ଦ ବିତେ ଜନସ୍ୟ ମୋହୟଂ ଅହଂ ମମେତି। ଏ ଯେଉଁ ଋଷଭଦେବ ଯେ ଭଗବାନ ଜଣେ ଅବତାର, ତେଣୁ ସିଏ ସତ୍ୟଜିତ ନାଭିଙ୍କର ପୁତ୍ର, ଏ ଆସନ୍ତି ସ୍ୱୟଂଭୁବମାନଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, ତାଙ୍କ ପୁତ୍ର ହେଉଛନ୍ତି ଅଗ୍ନିନ୍ଦ୍ର, ତାଙ୍କ ପୁତ୍ର ହେଉଛନ୍ତି ନାଭି, ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭଦେବ। ପଞ୍ଚମ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ରାଜା ଋଷଭଦେବ ସେ ବିବାହ କରିଥିଲେ ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀକୁ ବିବାହ କରିଥିଲେ। ହେଭେନରେ ତାଙ୍କ ବିବାହ ହୋଇଥିଲା ବା ସ୍ୱର୍ଗରେ ତାଙ୍କ ବିବାହ ହୋଇଥିଲା, ଯିଏକି ଇନ୍ଦ୍ର, ସେ ଇନ୍ଦ୍ର ଜଣେ କହୁଛନ୍ତି, ସେ ଇନ୍ଦ୍ର ହେଉଛନ୍ତି କିଏ, ସେ ସ୍ୱୟଂ ଭଗବାନ। ସେ ଯଜ୍ଞ, ଯଜ୍ଞ ଯଦି ସ୍ୱୟଂଭୁମାନଙ୍କ ସମୟରେ ଭଗବାନ ଯେଉଁ ଅବତାର ଆସିଥିଲେ ସେ ଯଜ୍ଞ, ସ୍ୱୟଂଭୁବ ଯେତେବେଳେ ମନୁ ଯେତେବେଳେ ତପସ୍ୟା କରୁଥିଲେ ସେହି ସମୟରେ ଅସୁରମାନେ ତାଙ୍କୁ ଖାଇବା ପାଇଁ ଆସିଥିଲେ, ତେଣୁ ସେହି ସମୟରେ ଭଗବାନ ଯଜ୍ଞ ରୂପରେ ଆବିର୍ଭାବ ହୋଇକରି ତାଙ୍କୁ ରକ୍ଷା କରିଥିଲେ ଏବଂ ସିଏ ଇନ୍ଦ୍ର ହୋଇକରି ରାଜ୍ୟ ଶାସନ କରୁଥିଲେ। ସ୍ୱର୍ଗର ଦେବତା ହେଇଥିଲେ, ଦେବତାମାନଙ୍କ ରାଜା ଥିଲେ ଇନ୍ଦ୍ର, ସିଏ ହେଉଛନ୍ତି ଯଜ୍ଞ। ସେ ଯଜ୍ଞ ମଧ୍ୟ ସିଏ ହେଉଛନ୍ତି ସେହି ସ୍ୱୟଂଭୁମାନଙ୍କର ସମୟରେ ସେ ଆସିଥିଲେ ଯଜ୍ଞ, ଏବଂ ସେହି ସ୍ୱୟଂଭୁମାନଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ, ପ୍ରିୟବ୍ରତଙ୍କର ଯେଉଁ ରହିଛନ୍ତି ତାଙ୍କ ପୁତ୍ର ହେଉଛନ୍ତି ଆଗ୍ନିଦ୍ର, ତାଙ୍କ ପୁତ୍ର ହେଉଛନ୍ତି ନାଭି, ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭଦେବ। ଋଷଭଦେବଙ୍କ ଏତେ ଶକ୍ତି ଦେଖିକରି ସିଏ ଇନ୍ଦ୍ର ମଧ୍ୟ ତାଙ୍କର ଇଏ ଆସିଲା, ଇନ୍ଦ୍ରଙ୍କର ମଧ୍ୟ ଈର୍ଷା କଲେ। ଏ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଋଷଭଦେବ, ଯିଏକି ଋଷଭଦେବ ସିଏ ମଧ୍ୟ ଭଗବାନଙ୍କର ଅବତାର, ସିଏ ଯଜ୍ଞ ମଧ୍ୟ ଭଗବାନଙ୍କ ଅବତାର, ମନ୍ମଥର ଅବତାର ସିଏ, କିନ୍ତୁ ତାଙ୍କ ଭିତରେ ମଧ୍ୟ ଏଭଳି ଭାବରେ ରହିଛି। ଅନ୍ୟ କଥା କ'ଣ କହିବା, ଭୌତିକ ଜଗତ କଥା କ'ଣ କହିବା, ଈର୍ଷାମୟ ଜଗତ, ଭୌତିକ ଜଗତ ହେଉଛି ଈର୍ଷା, ଈର୍ଷା ରହୁଛି। ଜଣଙ୍କର ଉତ୍କର୍ଷ ଆମେ ଜଣେ ସହିପାରିବା ନାହିଁ, କିନ୍ତୁ ଭାଗବତ ଧର୍ମ ହେଉଛି ପରମ ନିର୍ମତ ଶରଣାଂ ସତାଂ। ଯେଉଁମାନେ ମତ୍ସରତାରୁ ଉର୍ଦ୍ଧକୁ ଯିବେ ସେମାନେ ଭାଗବତକୁ ଆସ୍ୱାଦନ କରିପାରିବେ। ଭାଗବତ ଆରମ୍ଭରେ ବ୍ୟାସଦେବ ସେଇଟା କହୁଛନ୍ତି ପରମ ନିର୍ମତ ଶରଣାଂ ସତାଂ। ଯେଉଁମାନେ ମତ୍ସରତା ଶୂନ୍ୟ, ମାତ୍ସର୍ଯ୍ୟରୁ ମାତ୍ସର୍ଯ୍ୟ ମୁକ୍ତ, ସେମାନେ ଏଟାକୁ ଆସ୍ୱାଦନ କରିପାରିବେ। କିନ୍ତୁ ଯେଉଁମାନେ ମାତ୍ସର୍ଯ୍ୟତାରୁ ମୁକ୍ତ ନୁହନ୍ତି, କିନ୍ତୁ ସେମାନଙ୍କ ପାଇଁ ମଧ୍ୟ ଗୋଟେ ଔଷଧ ଭଳି, ସେମାନେ ଯଦି ପ୍ରତିଦିନ ଶ୍ରବଣ କରିବେ ସେମାନେ ମଧ୍ୟ ଗୋଟେ ସ୍ତରକୁ ଆସିବ ଯେଉଁଥିରେ ମାତ୍ସର୍ଯ୍ୟତାରୁ ସେମାନେ ମଧ୍ୟ ମୁକ୍ତ ହୋଇପାରିବେ। ଇଏ ଗୋଟେ ଔଷଧ ଭଳି, ଯେଉଁ ଆମେ କଥା ଶୁଣୁଛୁ ଇଏ ଗୋଟେ ଔଷଧ, ଇଏ ଖାଲି କଥା ନୁହଁ, କଥା ଶୁଣା ହେଉଛି ତାହା ନୁହଁ, ଇଏ ଗୋଟେ ଔଷଧ ଭଳି କାର୍ଯ୍ୟ କରୁଛି। ଭବସଦା ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହୁଛନ୍ତି ପରୀକ୍ଷିତ ମହାରାଜ, ଯେଉଁମାନେ କ'ଣ ଭୌତିକ ଜଗତର ଆସକ୍ତିରୁ ମୁକ୍ତ ସେମାନେ ଭଗବାନଙ୍କ ଗୁଣଗାନ କରିବେ। ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ ହରେ। କିନ୍ତୁ ଭୌତିକ ଜଗତର ଆସକ୍ତିରୁ କେତେଜଣ ମୁକ୍ତ ଅଛନ୍ତି, କୋଟିଏରେ ଜଣେ ଭାରି ମୁସ୍କିଲ, ସମେତ ଭବରୋଗରେ ପୀଡ଼ିତ ହୋଇକି ରହିଛନ୍ତି। କିନ୍ତୁ ଭବରୋଗରେ ପୀଡ଼ିତ ହେଲେ ମଧ୍ୟ ଯଦି ସେମାନେ ଭଗବାନ କଥା ଶୁଣିବେ ସେଇଟା ଗୋଟେ ଔଷଧ ଭଳି କାର୍ଯ୍ୟ କରିବ। ଆମେ ଯଦି ରୋଗ ହେଲେ ଆମେ ଔଷଧ ଖାଉଛେ, ସେହିଭଳି ଭାବରେ ଆମର ଭବରୋଗର ଔଷଧ ହେଉଛି ଭାଗବତ କଥା। ଭବ ସଦା ଶ୍ରୋତ୍ର ମନ ବିରାମାତ, ଏ ଭାଗବତ ଶାସ୍ତ୍ର ଏଭଳି ବା ଭଗବାନ କଥା ଏଭଳି, ଯେଉଁମାନେ ଶ୍ରବଣ କରିବେ ତାଙ୍କର କର୍ଣ୍ଣକୁ ଆନନ୍ଦ ଦେବ ଏବଂ ମନକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ। ଏ ଔଷଧ ଏଭଳି ଔଷଧ, କଡ଼ୁଆ ଔଷଧ ନୁହଁ, କଟୁ ଔଷଧ ନୁହଁ, ବହୁତ ମିଷ୍ଟ ଔଷଧ, ଏବଂ ଖାଲି ଆନନ୍ଦ ଲାଗିବ ତାହା ନୁହଁ, ତାହା ରୋଗ ମଧ୍ୟ ଭଲ ହୋଇଯିବ। ओ सदा सत्यम अनुविराम तेणु कह उत्तम श्लोक गुणानुवाद मान विरजित बिना पशु गुणा पशु हत्याकारी मान को छाड़देले आ कि भगवान गुणगान करेंगे ना प्रभुपाद महाराज आर अर्थ कहते पशु हत्याकारी कहले खाली जी पशु हत्या कर नुह निजे निजर हत्याकारी जो मैंने से मत पशु हत्याकारी भी कहला जो मैंने भागवत कथा शुणुना से निजे निज को हत्या कर पशु हत्याकारी से तेणु ये यज्ञ ऋषभदेव ये है यज्ञ इंद्र थे सी बंद करदे वर्षा भी बंद करदे वर्षार अधिपति सी पर्जन्य भगवान इंद्र भागवत दशम स्कंद कौ अध्याय चौबीस अध्याय नंद महाराज कौन पुत्र भगवान कृष्ण को कौन भगवान जो इंद्रज्ञ कर पिता नंद महाराज इंद्रज्ञ करते भगवान पचार कह यज्ञ कर तेणु तर पिता कहले पुत्र ये हूँ भगवान इंद्र से पर्जन्य भगवान इंद्र ये वृष्टि अधिष्ठा देव से आम भागवत वर्णना कर आमर जदि जड़र आवश्यकता रोचे आम ट्यूबवेल करे कि इंद्र जदि यज्ञ आवश्यकता जड़र आवश्यकता हूँ कौन कू खोल हाथ में रही जल जल विभाग मिनिस्टर सी जिते चाहिए जल दे पारे तेणु एक कथा नंद महाराज कहते भगवान पृष्टि भगवान हो इंद्रदेव तेणु इंद्रदेव ऋषभदेव एत सब रही शक्ति देखिकी प्रति ईर्षा कले ईर्षा करषा कर गोटी रही पावर रही जल को बंद करदे जल देवे ना जल बहुले सृष्टि नाश जल बिहुने सृष्टि नाश जल अधिका हो गले सृष्टि नाश हो जल जो न हो सृष्टि नाश हो जल ए वस्तु गोटे रही तेणु इंद्र बंद करदे वर्षा करने बंद करदे वैज्ञानिक मैंने जिते विज्ञान अभिवृद्धि लाभ कले से वर्षा सृष्टि करें भगवद गीता तृतीय अध्याय भगवान कहते अन्ना भूतानी पर्जनादन संभव यज्ञान भवत पर्जन्य यज्ञ कर्म समुद्भव मनुष्य मान जो आवश्यकता रोच अन्न ये अन्नटा केमी हो वृष्टि मध्यम रोज शस्य वृष्टि किभली होना यज्ञ मध्यम यज्ञ किभली होना कर्म समुद्भव वेदरे जो कर्म अनुमोदित कर्म को यज्ञ भी कहला तेणु वैज्ञानिक मैंने जिते अभिवृद्धि कले जिते गवेषणा कले कोटे वर्ष पर वर्षा सृष्टि करदे ना अन्न सृष्टि करेंगे फैक्ट्री भगवान ए कंट्रोल रखिंटे ये अन्न केमी सृष्टि हे ना वृष्टि महाद्यम सृष्टि हे वृष्टि केमी हे ना यज्ञ महाद्यम हम यज्ञ केमी हे ना अनुमोदित कर्म तेणु यही भाव में ये जो रही इंद्र तर क्षमता प्रयोग करीट प्रयोग करदे वृष्टि कले ना कि ऋषभदेव भगवान को सबता सी सब करतुम करतुम अन्यथा करतुम समर्थ सबकि भगवान ये हूँ भगवान संज्ञा कौन न करें सी तेणु ऋषभदेव ताकर ये शक्ति सृष्टि कले वर्षा सृष्टि कले तेणु इंद्रदेव तर भूल बुझीपारे जदि से भगवान अवतार मनमतर अवतार किंतु सीता भूल हो गला तुम कौन करवा जेमती सत्यजित बर्तमान भूल करदे बर्तमान भगवान पाखे कन्या अर्पण करेंगे ये प्रायश्चित भाई प्रायश्चित करेंगे तेनाली भाव जयंत ये कन्या जयंती को बहुत दे ऋषभदेव को भगवान ऋषभदेव बहुत कले इंद्र कन्या जयंती तेणु ये जो बहुत कले शहे पुत्र जहाज होते शहे पुत्र ज्येष्ठ पुत्र किए भरत महाराज जहाँ नाम अनुसार आम देश नाम हो भारत वर्ष ता पूर्वर ए देशर नाम थिला अजनाव वर्ष अज नाभी नाभी पुत्र होती अज ऋषभदेव नाम अनुसार देशर नाम थिला अजनाव कि भगवान भरत जो आसिले भरत ये पपुलार हो गले दुईज भरत अच्छे प्रसिद्ध भरत जन अच्छा दुष्मंत पुत्र भरत जो वंश पांडव मैंने कौरव मैंने आसन्तु भगवद गीत अनेक समय भगवान कौन भारत यदा यदा ये धर्म से ग्लानी भगवती भारत सुखदेव गोस्वामी मत परीक्षित महाराज भारत बोली संबोधन करसंदी ये भरत कहले ये दुष्मंत पुत्र भरत ସେଇ ବଂଶରେ ଆସୁଛନ୍ତି ପାଣ୍ଡବମାନେ ବା କୌରବମାନେ, ତେଣୁ ତାଙ୍କୁ ଭାରତ ବୋଲି ସମ୍ବୋଧନ କରାଯାଉଛି। କିନ୍ତୁ ଇଏ ଯେଉଁ ଭରତ, ଇଏ ହେଉଛନ୍ତି ରାଜା ଋଷଭଦେବଙ୍କ ପୁତ୍ର, ଜ୍ୟେଷ୍ଠ ପୁତ୍ର, ଯାହାଙ୍କ ନାମ ଅନୁସାରେ ଏ ଦେଶର ନାମ ହେଲା ଭାରତବର୍ଷ। ଏତେ ପ୍ରସିଦ୍ଧ ଥିଲେ ଆମର, ଯେମିତି ବର୍ତ୍ତମାନ ସରକାର କ'ଣ କରୁଛନ୍ତି, ଗୋଟେ ଗୋଟେ ରୋଡ଼କୁ ଗୋଟେ ଗୋଟେ ଇମ୍ପୋର୍ଟାଣ୍ଟ ଲୋକମାନଙ୍କ ନାମ ଅନୁସାରେ କରୁଛନ୍ତି। ନେହେରୁ ମାର୍ଗ ବା ଆମର ମାର୍ଗ, ସବୁ ମାର୍ଗ ସବୁ ରହିଛି। ସେଇଭଳି ଭାବେ ଭକ୍ତି ବେଦାନ୍ତ ପ୍ରଭୁପାଦଙ୍କ ମାର୍ଗ ରହିଛି ବୃନ୍ଦାବନରେ, ଭକ୍ତି ବେଦାନ୍ତ ପ୍ରଭୁପାଦ ମାର୍ଗ ସେଇଟା। ତେଣୁ ରାମଲୀଳା ମୈଦାନ, ସେଇଟା ଗାନ୍ଧୀ ମୈଦାନ ହେଇଗଲା, ଗୋଟେ ରାମଲୀଳା ମୈଦାନ ଥିଲା, ଭଗବାନଙ୍କର ଲୀଳା ସେଠି ହେଇଥିଲା ମୈଦାନ। ତେଣୁ ଯାହା ବି ହଉ, ରାମଲୀଳା ହଉଥିବ, ଯାହା ବି ହଉ, ଭଗବାନଙ୍କର ଲୀଳା ହଉଥିଲା, କିନ୍ତୁ ତାକୁ କରିଦେଲେ ଗାନ୍ଧୀ ମୈଦାନ। ପପୁଲାର, ପପୁଲାର ଅନୁସାରେ ସବୁ ହେଉଛି, ନାମକରଣ ହେଉଛି, ବିଭିନ୍ନ ପ୍ରକାର ସମୟରେ ନାମ ପରିବର୍ତ୍ତନ ହେଉଛି। ତେଣୁ ଇଏ ଋଷଭଦେବ, ଯେଉଁ ଋଷଭଦେବ ଭଗବାନଙ୍କର ଶକ୍ତି ରହିଛି, ସିଏ ବର୍ଷା ସୃଷ୍ଟି କଲେ। ତେଣୁ ଇନ୍ଦ୍ରଦେବ ହାର ମାନିଲେ, ତେଣୁ ତାଙ୍କର କନ୍ୟାଙ୍କୁ ବିବାହ ଦେଲେ ଋଷଭଦେବଙ୍କୁ, ଋଷଭଦେବ ବିଧା ବିବାହ ଦେଲେ। ତାଙ୍କର 100 ପୁତ୍ର ଯାହା ହେଇଥିଲେ, ଏ ପ୍ରସିଦ୍ଧ ପୁତ୍ର ସବୁ ରହିଛନ୍ତି। 9 ଜଣ ପୁତ୍ର ହେଉଛନ୍ତି ପ୍ରସିଦ୍ଧ ନବ ଯୋଗେନ୍ଦ୍ର, ଯାହାଙ୍କର କଥା ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ରାଜା ନିମିତ୍ତ ସେ ଜ୍ଞାନ ପ୍ରଦାନ କରିଛନ୍ତି ନବଯୋଗେନ୍ଦ୍ର। ଏହିଭଳି ଭାବେ ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ତେଣୁ ସେ ଭରତ ମହାରାଜ ଏବଂ 100 ପୁତ୍ରକୁ ଜ୍ଞାନ ଦେଉଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତାଦେହରେ ବି ଗୋଟେ ଜ୍ଞାନ ଥିଲା, ସେ କହୁଛନ୍ତି ନା, କ'ଣ କହିଲେ ନା, ପୁଂସ ସ୍ତ୍ରୀୟ ମିତ୍ର ଭାବିଥାନ୍ତି ତୟୋନ୍ମିତ ହୃଦୟ ଗ୍ରନ୍ଥି ମାଉ। ପୁରୁଷ ଏବଂ ସ୍ତ୍ରୀମାନଙ୍କ ଭିତରେ ଯେଉଁ ଆକର୍ଷଣ ରହିଛି, ମିତ୍ର ଭାବ ରହିଛି, ଏଇଥିରୁ ଆକର୍ଷଣ ଆସୁଛି, ମିତ୍ର ଭାବ ମଧ୍ୟ ତୟୋନ୍ମିତ ହୃଦୟ, ଏଇ ସେଥିପାଇଁ ହୃଦୟର ବନ୍ଧନ ହେଉଛି, ହୃଦୟର ବନ୍ଧନ, ହୃଦୟର ବନ୍ଧନକୁ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି କିଭଳି ଭାବରେ ନା, ଆମର ଯେଉଁ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ଆମେ ଯଦି ଆମର ରିନାଉନ୍ସିଏସନ୍ ଆସିଲା ବା ବୈରାଗ୍ୟ ଆସିଲା, ଆମେ ତାକୁ ସବୁ ତ୍ୟାଗ କରିଦେଇପାରିବା। କିନ୍ତୁ ଏଇ ଯେଉଁ ପିଲା ଛୁଆ ସବୁ ରହିଛନ୍ତି, ସ୍ତ୍ରୀ ପିଲା ପିଲା ପୁତ୍ର ସବୁ ରହିଛନ୍ତି, ତାକୁ ଯେତେବେଳେ ଆମେ ଆସକ୍ତି ଛାଡ଼ିବା ପାଇଁ ବସିବା, ସେମାନେ ଆମେ ଛାଡ଼ିବା ନାହିଁ। ଇଏ ହେଉଛି ବନ୍ଧନ, ତୟନ୍ମିତ ହୃଦୟଗ୍ରନ୍ଥି, ଇଏ ହେଉଛି ହୃଦୟଗ୍ରନ୍ଥି। ତେଣୁ ଏଇ ହୃଦୟଗ୍ରନ୍ଥିରୁ ହୃଦୟଗ୍ରନ୍ଥି ମାଉ ଅତ ଗୃହକ୍ଷେତ୍ର ସୁତାର୍ଥ ମିତେ ଜନସ୍ୟ ମୋହୟମ ଅହମ ଅମେତି। ସେଇଥିରୁ ଆମର ବିବାହ କଲା ମାନେ ଆମର ଦରକାର ଜାଗା ବାଡ଼ି ଦରକାର, ପଇସା ପତ୍ର ଦରକାର, ସବୁ ବିଭିନ୍ନ ପ୍ରକାର ବ୍ୟବସାୟ କରିବା ଇତ୍ୟାଦି କରିବା, ଚାଷବାସ କରିବା, ଗୃହ ଗୋଟେ ଘରଟେ ଦରକାର, କ୍ଷେତ୍ର ଦରକାର, ତାପରେ ପୁତ୍ର ଯାହା ଦେବ, ଏଇଭଳି ଭାବରେ ବଢ଼ି ବଢ଼ିକା ଯିବ। ଅହମ ଜନେଶ ମୋହୟମ ଅହମ ଅମେତି, ଏହିଭଳି ଭାବରେ ମୋହ ବଢ଼ି ବଢ଼ିକା ଯାଉଛି, ଶରୀରକୁ ମୁଁ ବୋଲି ଭାବୁଛନ୍ତି ଏବଂ ଶରୀର ସମ୍ବନ୍ଧକୁ ମୋର ବୋଲି ଭାବୁଛନ୍ତି। ଇଏ ହେଉଛି ଭୌତିକ ଜଗତର ବନ୍ଧନ, ମାୟାର, ମାୟାର ଅଧୀନରେ ଯେଉଁମାନେ ରହୁଛନ୍ତି ସେମାନେ ଏହିଭଳି ଭାବରେ ଭାବୁଛନ୍ତି, ଅବିଦ୍ୟାଗ୍ରସ୍ତ ହୋଇକି ରହୁଛନ୍ତି, ଶରୀରକୁ ନିଜେ ମୁଁ ବୋଲି ଭାବୁଛୁ ଏବଂ ଶରୀର ସମ୍ବନ୍ଧ ମୋର ବୋଲି ଭାବୁଛେ, ଭଗବାନ ପର ବୋଲି ଭାବୁଛେ। ଭଗବାନ କହିଲେ ନା ମଣିଦେହ ବୋଲି, ସେ କହିଲେ ଇଏ ଭଗବାନ ଇଏ ମୋର ପର, ଇଏ ମୋର ନୁହନ୍ତି, ମୋର ନିଜର ହେଉଛନ୍ତି ଭାଇ, କହିକି ସେ ମଣି ଭାଇକୁ ଦେଇଥିଲେ। ଏହିଭଳି ଭାବରେ ମୋହଗ୍ରସ୍ତ ଅବସ୍ଥାରେ ରହିଛନ୍ତି ସମସ୍ତେ, ଏହିଭଳି ଭାବରେ ମୋହଗ୍ରସ୍ତ ହୋଇକି ରହିଛନ୍ତି। ଶରୀର ପିଲା ଛୁଆ ସବୁ ରହିଛନ୍ତି, ଆମେ ଭାବୁଛୁ ଏମାନେ ସବୁ ମୋର, ଆଉ ଭଗବାନ ଆମର କିଏ ନୁହନ୍ତି। ତେଣୁ ଏଇ ଯେଉଁ ରହିଛି ବନ୍ଧନ ରହିଛି, ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ କଥା କହୁଛନ୍ତି। କୁରୁକ୍ଷେତ୍ରରେ ଗୋଟେ ସୂର୍ଯ୍ୟ ପରାଗ ସମୟରେ ବହୁତ ମୁନି ଋଷିମାନେ ସବୁ ଯାଇଥିଲେ, ସେଠି ଗୋଟେ ବିରାଟ ସଭା ହୋଇଥିଲା, ପାଣ୍ଡବମାନେ ଯାଇଥିଲେ, କୌରବମାନେ ଯାଇଥିଲେ, ନନ୍ଦ ମହାରାଜ ଏବଂ ଅନ୍ୟ ବ୍ରଜବାସୀମାନେ ଯାଇଥିଲେ, ଦ୍ୱାରକାରୁ ଭଗବାନ ତାଙ୍କର 16,108 ରାଣୀ ଏମାନେ ସବୁ ଯାଇଥିଲେ। ଏଇଭଳି ଭାବରେ ଗୋଟେ ବହୁତ ବଡ଼ ସୁନ୍ଦର ବନ୍ଧୁ ମିଳନ ସବୁ ହୋଇଥିଲା, ସେ ସଭା ଗୋଟେ ହୋଇଥିଲା, ସେ ସଭାରେ ଭଗବାନ ଏ ଶ୍ଳୋକଟି କହିଛନ୍ତି। ବହୁତ ଉନ୍ନତ ଲୋକ ମଧ୍ୟ ଏହି ସ୍ତରରେ ଅଛନ୍ତି, ଖାଲି ସାଧାରଣ ଲୋକମାନେ ଏହି ସ୍ତରରେ ଅଛନ୍ତି, ଆମେ ବହୁତ ଉନ୍ନତ ଲୋକ। ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ଏହି ପ୍ରବଚନଟି ଦେଇଥିଲେ, ସେ କହୁଛନ୍ତି ଯେ ସତ୍ମବୁଦ୍ଧି ଗୁଣପେ ତ୍ରିଧାତୁକେ ଶୋଧି କଳତ୍ରାଧି ଯତୀର୍ଥ ବୁଦ୍ଧି ସରଳେନ କରିଛି ଜ୍ଞାନୀଷୁ ଅଭିଜ୍ଞେଷୁ ସଏବ ଗୋଖର। ଗୋଖର ପଶୁ ସ୍ତରରେ ଅଛନ୍ତି ନିଶ୍ଚିନ୍ତ ଭାବରେ, କିଏ ନା ଯେ ସତ୍ମବୁଦ୍ଧି ଗୁଣପେ ତ୍ରିଧାତୁକେ ଶୋଧି, ସେମାନେ ଏ ଶରୀରଟା ସେମାନେ ଜାଣନ୍ତି ନାହିଁ, ଶରୀରଟି ଗୋଟେ କଭରିଂ ଭଳି ବା ଖୋଳ ଗୋଟେ ଗୋଟେ, ଏ ତିନୋଟି ଧାତୁରେ ତିଆରି, କଫ ବାତ ପିତ୍ତ, ଏଇ ଶରୀରଟି ଏଇଭଳି ଭାବରେ ତିଆରି, ତେଣୁ ସେମାନେ ଭାବନ୍ତି ଆମେ ହେଉଛେ ଏଇ ଶରୀର। ଆତ୍ମବୁଦ୍ଧି, ଆତ୍ମାର ତିନୋଟି ଅର୍ଥ ରହିଛି, ଆତ୍ମାର ଅର୍ଥ ହେଉଛି ଶରୀର, ଆତ୍ମାର ଅର୍ଥ ହେଉଛି ମନ, ଏବଂ ଆତ୍ମାର ଅର୍ଥ ହେଉଛି ଆତ୍ମା। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ, ବନ୍ଧୁରାତ୍ମା ତନସ୍ତସ୍ୟ ଦେହନାତ୍ମୈବ ଆତ୍ମନାଜିତ ଅନାତ୍ମନୁ ଶତ୍ରୁତେ ବର୍ତ୍ତିତ ଆତ୍ମୈବ ଶତ୍ରୁବତ୍। ବୁଦ୍ଧରେଦା ଆତ୍ମନାତ୍ମାନଂ ନାତ୍ମାନ ଅବସାଦେ ଆତ୍ମୈବ ଆତ୍ମନ ବନ୍ଧୁ ଆତ୍ମୈବ ରୂପରାତ୍ମନ। ଆତ୍ମା ହେଉଛି ଶରୀର, ଆତ୍ମା ହେଉଛି ମନ, ଆତ୍ମା ହେଉଛି ଆତ୍ମା। ଏ ମନ ଆମର ବନ୍ଧୁ, ମନ ମଧ୍ୟ ଆମର ଶତ୍ରୁ। ତେଣୁ ଯଦି ମନଟାକୁ ଆମ ଏଇ ପ୍ରଭୁ ଏଇଟା ଟିକେ ବନ୍ଦ କରିଦେଲେ ଏଇଟା, ପ୍ରଭୁ ଏଇଟା ସୁଇଚଟା ଟିକେ ବନ୍ଦ କରିଦେଲେ, ଏ ଆଦି କୃଷ୍ଣ ପ୍ରଭୁ ଏପଟ। ତେଣୁ ଏଇଭଳି ଭାବରେ ମନଟା ଆମର ବନ୍ଧୁ, ମନଟା ମଧ୍ୟ ଆମର ଶତ୍ରୁ। ସାଧାରଣତଃ ଶତକଟା ଅନୁସୂତ ଭାଗ ଲୋକ ଭାବନ୍ତି ନିଜ ଆତ୍ମା କେଉଁଟା ନା ଶରୀରକୁ ଆତ୍ମା ବୋଲି ଭାବନ୍ତି। ତେଣୁ ଭଗବାନ ଭଗବତ ଗୀତାରେ କହିଲେ, ବନ୍ଧୁର ଆତ୍ମା ଆତ୍ମନସ୍ତସ୍ୟ ଦେହନାତ୍ମୈବ ଆତ୍ମନାଜିତ। ମନଟା ଆମର ବନ୍ଧୁ, ଯଦି ଆମେ ମନକୁ ଆମର ଆମେ ଯଦି ଜିତିପାରିଲେ, ଯଦି ଜିତି ନ ପାରିଲେ ସିଏ ଆମର ଶତ୍ରୁ ଭଳି କାର୍ଯ୍ୟ କରିବ। ତେଣୁ ଆମର ଆତ୍ମା ଦ୍ୱାରା ଆମର ମନକୁ ଉର୍ଦ୍ଧକୁ ଉଠାଇବାକୁ ପଡ଼ିବ, ତଳକୁ ଡାଉନଗ୍ରେଡ୍ କରିବା ନାହିଁ। ଇଏ ହେଉଛି ଆମର କର୍ତ୍ତବ୍ୟ, ହେଉଛି ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଏଇଟା। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ପ୍ରକୃତରେ ସେମାନେ କିଏ। ଏମିତିକି ବହୁତ ଉନ୍ନତ, ବହୁତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେଉଥିବା ବ୍ୟକ୍ତିମାନେ ମଧ୍ୟ ଜାଣନ୍ତି ନାହିଁ ପ୍ରକୃତରେ ତାଙ୍କର କ'ଣ ତାଙ୍କର ଆଇଡ଼େଣ୍ଟିଟି ବା ତାଙ୍କର ପରିଚୟ। ତେଣୁ ସେ କହୁଛନ୍ତି ଯଶ୍ୟାତ୍ମବୁଦ୍ଧି କୁଣ, ଏ ହେଉଛି ଶରୀରଟି ହେଉଛି ଗୋଟେ ତିନୋଟି ଧାତୁରେ ତିଆରି, ତ୍ରିଧାତୁକେ କଫ ବାତ ଏବଂ ପିତ, ଏ ତିନୋଟି ଧାତୁରେ ଶରୀରଟି ତିଆରି ହୋଇଛି। ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ, ଯଦି କ'ଣ ଯଦି ଆମର ଏଇ ଯଦି କଫ ବାତ ପିତ ଏ ତିନୋଟି ଧାତୁ ଯଦି ଆମ ଶରୀରରେ ଠିକ୍ ଭାବେ ରହିଲା ତାହେଲେ ଆମ ଶରୀର ସୁସ୍ଥ ରହିବ। ଏ ଯଦି ଧାତୁମାନେ ଟିକେ ତା'ର ପ୍ରପୋର୍ସନ୍ ଠିକ୍ ରହିଲା ନାହିଁ ତାହେଲେ କଫ ଅଧିକ ହୋଇଗଲେ ଥଣ୍ଡା ହେବ, ବାତ ଅଧିକ ହୋଇଗଲେ ବାତ ରୋଗ ହୋଇଗଲ, ଆଉ ପିତ ଅଧିକ ପିତ ରୋଗ ହୋଇଯିବ, ଜଣ୍ଡିସ। ଏଇଭଳି ଭାବରେ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଏଇଭଳି ଭାବରେ ଆୟୁର୍ବେଦିକ ଶାସ୍ତ୍ରରେ ଯେଉଁ ଔଷଧ ଦିଅନ୍ତି ଏହି ଭାବରେ ଦିଅନ୍ତି ଏ ଧାତୁକୁ ଠିକ୍ କରିବା ପାଇଁ। ତେଣୁ ଲୋକମାନେ ଜାଣନ୍ତି ନାହିଁ ଏ ଶରୀରଟି ହେଉଛି ଏଇ ତିନୋଟି ଧାତୁରେ ତିଆରି, କିନ୍ତୁ ସେମାନେ ଭାବନ୍ତି ଆମେ ହେଉଛେ ଏଇ ଶରୀର। ଯଶ୍ୟାତ୍ ବୁଦ୍ଧି କୁଣପେ ତ୍ରିଧାତୁକେ ସୋଧି, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ଆଉ ଟିକେ ଯେଉଁମାନେ ଉନ୍ନତ ବୁଦ୍ଧି ରହିଛି ସେମାନେ କଳତ୍ରା ଦିଶୁ, ସେମାନେ ଭାବନ୍ତି ଏ ମୋର ପତ୍ନୀ ବା ପିଲା ଛୁଆ ଏମାନେ ସବୁ ମୋର ନିଜର ବୋଲି, ଭୌମି ଆତ୍ମଭୂତ ଭୌମି ଅଯୋଧି ବା ଆଉ ମାନେ ଯେଉଁମାନେ ଅଧିକ ବୋଲି ଭାବନ୍ତି, ନିଜର ବୁଦ୍ଧି ଅଧିକ ବୋଲି ଭାବନ୍ତି, ସେମାନେ ଭାବନ୍ତି ମୋର କର୍ତ୍ତବ୍ୟ ହେଉଛି ଦେଶ ପ୍ରତି, ଆମେ ଏଇ ଦେଶରେ ଯାହା ହେଇଛେ ଆମର କର୍ତ୍ତବ୍ୟ ହେଉଛି ଆମେ ଦେଶ ପ୍ରତି ଜୀବନ ଦେଇଦେବା। ଏଇଭଳି ଭାବରେ ସେମାନେ ଭାବନ୍ତି। ଜନନୀ ଜନ୍ମଭୂମି ସବୁ କଥା ରହିଛି, ଜନ୍ମଭୂମି ଇଏ ଆମର ପୂଜ୍ୟ, କାରଣ ଆମେ ଏଇ ଜନ୍ମ ଏଇଠି ଜନ୍ମ ନେଇଛେ। ତେଣୁ ଏଇଭଳି ଭାବରେ ତାଙ୍କର ବୁଦ୍ଧି ରହିଛି ଏବଂ ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ନା ଜୀବନରେ ଆମର ଲକ୍ଷ୍ୟ ହେଉଛି ଆମେ କିଛି ଭଗବାନଙ୍କୁ କାର୍ଯ୍ୟ କରିବା, କିଭଳି ଭାବରେ ନା ଏଇ ଯେଉଁ ରହିଛି ତୀର୍ଥ ଭ୍ରମଣ କରିବା। କିନ୍ତୁ ତୀର୍ଥ ଭ୍ରମଣର ଅର୍ଥ ସେମାନେ ବୁଝନ୍ତି କ'ଣ ନା ତୀର୍ଥ ବୁଦ୍ଧି ଶରୀରହୀନ କରିଛି, ଜଳ ରହିଛି ସମୁଦ୍ର ବା ପୁଷ୍କରିଣୀ ବା ନଦୀର ଜଳକୁ ସ୍ନାନ କରିଦେଲେ ତୀର୍ଥ ହୋଇଗଲା ବୋଲି ଭାବନ୍ତି। କିନ୍ତୁ ପ୍ରକୃତରେ ସେମାନେ ଜନେଷୁ ଅଭିଜ୍ଞ, ଯଦିଓ ସେମାନେ ଅନ୍ୟମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି, ଅଭିଜ୍ଞ ବୋଲି ଜାଣନ୍ତି ସେମାନେ, ଭାବନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି, ବହୁତ ଉନ୍ନତ ବ୍ୟକ୍ତି, ତାଙ୍କୁ ପୂଜା କରନ୍ତି, କିନ୍ତୁ ସ ଏବ ଗୋଖର, ନିଶ୍ଚିନ୍ତ ଭାବରେ ସେମାନେ ପଶୁ ସ୍ତରରେ ଅଛନ୍ତି, ଗାଭୀ ବା ଗଧ ସ୍ତରରେ ଅଛନ୍ତି। ଏବ ଗୋଖର ବୋଲି କହିଲେ, ଖାଲି ଗୋଖର କହିଲେ ନାହିଁ, ନିଶ୍ଚିନ୍ତ ଭାବରେ ସେମାନେ ପଶୁ ସ୍ତରରେ ଅଛନ୍ତି। ତେଣୁ ଆମର ସାଧାରଣତଃ ଏଇ ଯେଉଁ ସମ୍ବନ୍ଧ ଜ୍ଞାନ ରହିଛି, ଏଇ ସମ୍ବନ୍ଧ ଜ୍ଞାନ ଏ ଶରୀର ଭିତରେ ଶରୀର ସହିତ ଯୁକ୍ତ ହେଇକରି ଆମେ ଶରୀର ସମ୍ବନ୍ଧୀୟକୁ ସମ୍ବନ୍ଧ ଭାବୁଛେ, କିନ୍ତୁ ପ୍ରକୃତ ସମ୍ବନ୍ଧ ଆମେ ଭୁଲି ଯାଇଛେ। ବେଦରେ ଏଇ ତିନୋଟି ବସ୍ତୁ ରହିଛି, ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଆମର ସମ୍ବନ୍ଧ ଯେଉଁ ଭଗବାନ ପାଖରେ ଅଛି ସେଇଟା ଆମେ ଭୁଲି ଯାଇଛେ। ସେଥିପାଇଁ କୁହାଯାଏ ମାୟା ମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପୟ କୈଲ କୃଷ୍ଣ ବେଦ ପୁରାଣ। ଆମର ମାୟା ମୁଗ୍ଧ ହେଇକି ରହିକରି ଆମେ ଭାବୁଛେ ଏଇ ଶରୀର ହେଉଛି, ଆମେ ହେଉଛି ଏଇ ଶରୀର, ଏବଂ ଶରୀର ସମ୍ବନ୍ଧୀୟ ହେଉଛନ୍ତି ଆମର ସମ୍ବନ୍ଧ। ପ୍ରକୃତ ସମ୍ବନ୍ଧ ହେଉଛି ଏଇଟା, ଯାହା ସତ୍ରାଜିତ ଭାବୁଥିଲା, ପ୍ରକୃତ ସମ୍ବନ୍ଧ ହେଉଛି ମୋର ଭାଇ ଇଏ। ତେଣୁ ଭାଇ ଯେତେବେଳେ ଆସିଲା ନାହିଁ ପର୍ଯ୍ୟନ୍ତ ପଦ ବହୁତ ପ୍ରକାର ତାପଗ୍ରସ୍ତ ହେଇଗଲା, ସେ କ'ଣ ହେଲା କ'ଣ ନାହିଁ କ'ଣ ହେଲା ଏଭଳି ଭାବରେ ଚିନ୍ତାଗ୍ରସ୍ତ ହେଇକି ରହୁଛି। କିନ୍ତୁ ଆମେ ଭୁଲି ଯାଇଛେ ପ୍ରକୃତ ସମ୍ବନ୍ଧ ହେଉଛି ଆମ ଭଗବାନଙ୍କ ସହିତ। ତେଣୁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏହିସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଏସବୁ ବେଦ ଓ ଉପନିଷଦ ଇତ୍ୟାଦି ଯେଉଁ ଶାସ୍ତ୍ର ସବୁ ଜ୍ଞାନ ଦେଇଛି, ଜଣେ ଗୁରୁଙ୍କର ଶରଣରେ ଯାଇକରି ଏହିସବୁ ଜ୍ଞାନ ପ୍ରାପ୍ତ ହେଲେ ଆମେ ଜାଣିବା ପ୍ରକୃତ ଆମେ ପରିଚୟ କ'ଣ ଜାଣିବା। ଫାଷ୍ଟ ଆମ ଦରକାର ହେଉଛି ଆମେ କିଏ, ଏଇ ଏଇ କଥାଟି ଲୋକମାନେ ଜାଣନ୍ତି ନା, ସତରଟା ଅନୁସତ ଭାବ ଲୋକ ଜାଣନ୍ତି ନାହିଁ। ତେଣୁ ଚୈତନ୍ୟ ଚରିତ୍ରାମୃତରେ ସନାତନ ଗୋସ୍ୱାମୀ ଯେଉଁ ବହୁତ ବଡ଼ ବିଦ୍ୱାନ ପଣ୍ଡିତ, ସିଏ ପଚାରିଲେ ଏଇ ପ୍ରଶ୍ନ, କିଏ ଆମି କେନେ ଆମାୟ ଯାହାରେ ତାପତ୍ରୟ, ମୁଁ କିଏ, ଏହା ନାହିଁ ଜାଣି କେମାନେ ହିତ ହଏ, ମୁଁ ଜାଣିନାହିଁ କେମିତି ପ୍ରକୃତରେ ହିତ ମୋର ହେବ, ଏହା ନାହିଁ ଜାଣି କେମାନେ ହିତ ହଏ। ଆମେ ଭାବୁଛେ କ'ଣ ପିଲା ଛୁଆ ଏମାନେ ସବୁ ରହିଛନ୍ତି, ଏମାନେ ଆମର ନିଜର ବୋଲି ଏଇଭଳି ଭାବରେ କେଉଁ ଜନ୍ମରେ ଆମେ କୁକୁର ଥିଲେ, କୁକୁର ସମ୍ବନ୍ଧୀୟ ସବୁ ରହିକି ଆମେ ଏମାନେ ନିଜର ବୋଲି ଭାବୁଥିଲେ, କେଉଁ ଜନ୍ମରେ ସୋବିଟ ବରାବସ୍ତ୍ର ଖରାଇ ସଂସ୍କୃତ ପୁରୁଷ ପଶୁ, କେଉଁଥିରେ କେଉଁ ଜନ୍ମରେ ଆମେ କୁକୁର ଥିଲେ, କେଉଁ ଜନ୍ମରେ ଶୃଗାଳ ଥିଲେ ବା ଘୁଷୁରୀ ଥିଲେ, କେଉଁ ଜନ୍ମରେ ଓଟ ଥିଲେ, କେଉଁ ଜନ୍ମରେ ଗଧ ଥିଲେ, ଏଇଭଳି ଭାବରେ ଆମେ ଭାବୁଥିଲେ ଏମାନେ ମୋର ପଦ ବୋଲି। ଆଉ ଭଗବାନଙ୍କ ସହିତ ଆମେ ସମସ୍ତେ ଭୁଲି ଯାଇଛେ। ତେଣୁ ଆମେ ଯେତେବେଳେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, ଆମକୁ ଭଗବାନ ଏ ସୁଯୋଗ ପ୍ରଦାନ କରିଛନ୍ତି ଆମର ପ୍ରକୃତ ପରିଚୟ ଆମେ ଜାଣିବା, ପ୍ରକୃତ ପରିଚୟ ଜାଣିବା ଏବଂ ପ୍ରକୃତ ସମ୍ବନ୍ଧ କ'ଣ ଆମେ ଜାଣିବା। ସେ ସମ୍ବନ୍ଧ ଆମର ଆସୁ, ଆମେ ଜାଣିନାହିଁ ପ୍ରକୃତ ସମ୍ବନ୍ଧ କାହା ସହିତ ଆମର ରହିଛି। ଭକ୍ତିମନ ଠାକୁର ସେଇଟା କହିଛନ୍ତି, ସେଇ ତ ସମ୍ବନ୍ଧେ ପ୍ରୟାସ ଆମା, ଭଗବାନ ହେଉଛନ୍ତି ପ୍ରକୃତରେ ଆମର ସବୁକିଛି, ତେଣୁ ତାଙ୍କରି ସହିତ ସମ୍ବନ୍ଧିତ ହେଇକରି ଆମେ ଏଇଟା ଜୀବନଯାପନ କରିବା କଥା, କିନ୍ତୁ ଆମେ ଜାଣିପାରୁନାହିଁ। ତେଣୁ ଏହିଭଳି ଭାବରେ ଯେଉଁ କୁହାଯାଇଛି ଏଇ ଯେଉଁ ସମ୍ବନ୍ଧ ଜ୍ଞାନ ଏଇ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ ଏବଂ ଗୋଟେ ପ୍ରୟୋଜନ। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଜ୍ଞାନ ଆମେ ଜାଣିନେ ଆମେ ଭାବୁଛେ ଏମାନେ ସବୁ ମୋର ନିଜର ବୋଲି ଏଇ ସମ୍ବନ୍ଧ, କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଆମର। ଭଗବତ ଗୀତାରେ ଭଗବାନ କହିଲେ ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ ମନସ୍ଥାନେନ୍ଦ୍ରିୟାଣି ପ୍ରକୃତି ସ୍ଥାନି କରସଦି। ପ୍ରକୃତରେ ଆମେ ଭଗବାନଙ୍କର ନିତ୍ୟ ସମ୍ବନ୍ଧ ରହିଛି, ମମି ବାଂଶ ଜୀବ ଲୋକେ ଜୀବଭୂତ ଆମେ ଭଗବାନଙ୍କର ଅଂଶ ଏବଂ ସନାତନ ଭାବର ଅଂଶ, ଏ ନୁହଁ ଏଇ ବର୍ଷ ଏଇ ଜନ୍ମରେ ହେଇଗଲେ ତା ପୂର୍ବରୁ ନଥିଲେ ତା ପରେ ରହିବା ନାହିଁ, ସନାତନ ସବୁବେଳ ପାଇଁ ଆମେ ରହିବା ଭଗବାନଙ୍କର ଅଂଶ, ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି। ମମି ବାଂଶ ଜୀବ ଲୋକେ ଜୀବଭୂତ ମନସ୍ଥାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରସଦି, କିନ୍ତୁ ସେଇଟାକୁ ଆମେ ଭୁଲି ଯାଇଥିବାରୁ ଏ ମନ ଯେଉଁ ଡିକ୍ଟେଟ୍ କରୁଛି ଏଇଟା କରିବା ସେଇଟା କରିବା ଏଇଭଳି ଭାବରେ ଆମର ଏଇ ସମ୍ବନ୍ଧ ଏଠି ରହିଛି ସେଠି ରହିଛି ଏଇଭଳି ଭାବରେ ପ୍ରକୃତି ସ୍ଥାନ କରସଦି। ଭୌତିକ ଜଗତରେ ଆମେ ବିଭିନ୍ନ ପ୍ରକାର କଷ୍ଟ ଭୋଗ କରୁଛେ, ଯେମିତି ଏଠି କୁହାଯାଇଛି ପର୍ଯ୍ୟତପ୍ୟତ କଷ୍ଟ ପାଉଛି, ସିଏ ଭାଇର ଯେତେବେଳେ ଦେଖିପାରୁନାହିଁ ସନ୍ଧ୍ୟା ହୋଇଗଲା ଭାଇ ଫେରିଲା ନାହିଁ କୁଆଡ଼େ ଗଲା କ'ଣ କରିକି ବହୁତ ଦଗ୍ଧିଭୂତ ହେଲା ସିଏ ପର୍ଯ୍ୟତପ୍ୟତ। ତେଣୁ ଇଏ ଯେଉଁ ରହିଛି ମନସ୍ଥାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରସଦି, ଏ ମନ ଦ୍ୱାରା ଏ ଆମ ମନ ଦ୍ୱାରା ଆମେ ଗାଇଡ଼ ହେଉଛେ, ମନ ହେଉଛି କି ଆମର ଶତ୍ରୁ, ପ୍ରକୃତ ଶତ୍ରୁ ହେଉଛି ଆମର ମନ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ଯେତେବେଳେ ପଚାରିଲେ ପ୍ରଭୁ ଲୋକମାନେ କାହିଁକି ଅଥ କେନ ପ୍ରଯୁକ୍ତ ଏଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବିବାହ ସ୍ନେହ ବଳାଧିପ ନିୟୋଜିତ, କାହିଁକି ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ଯଦିଓ ଜାଣନ୍ତି ଏଇଟା ପାପ କାର୍ଯ୍ୟ, ଏଇଟା କରିବା କଥା ନୁହଁ, ସତେ ଯେମିତି ତାକୁ କିଏ ବାଧ୍ୟ କରିକି ସେ କାର୍ଯ୍ୟରେ ନିଯୁକ୍ତ କରୁଛି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଛନ୍ତି, କାମ ଏ ସେ କ୍ରୋଧ ଏ ସେ ରଜଗୁଣ ସମୁଦ୍ଭବ, ଏ ଭୌତିକ ଜଗତ ରଜଗୁଣର ପ୍ରଭାବରୁ ଏ କାମ କ୍ରୋଧ ରହୁଛି, ଏମାନେ ହେଉଛନ୍ତି ପ୍ରକୃତରେ ଆମ ଶତ୍ରୁ। ତେଣୁ ଆମେ ଜାଣିପାରୁନେ ଆମର କିଏ ଶତ୍ରୁ, ତେଣୁ ଏମାନେ ହେଉଛନ୍ତି ଆମର ଶତ୍ରୁ। ତେଣୁ ଏଠି ଯେଉଁ କହୁଛନ୍ତି ଭଗବାନ କହିଲେ ଯେ ଏଇ ଯେଉଁ ରହିଛନ୍ତି, ଆମେ ଭାବୁଛେ ଏମାନେ ଆମର ସମ୍ବନ୍ଧ, ପ୍ରକୃତ ସମ୍ବନ୍ଧ ଭଗବାନଙ୍କ ସହିତ ଆମର ଯେଉଁ ରହିଛି ଆମେ ଭୁଲି ଯାଇଛେ, ଅନାଦି କାଳରୁ ଭଗବାନଙ୍କୁ ଭୁଲିକରି ଏଇଠି ଭୌତିକ ଜଗତରେ କଷ୍ଟ ଭୋଗ କରୁଛେ ଏବଂ କଷ୍ଟକୁ ସୁଖ ବୋଲି ଭାବିକରି ଏଇଠି ରହିଛେ। ବିଭିନ୍ନ ପ୍ରକାର ଫିଲୋସଫି, ବିଭିନ୍ନ ପ୍ରକାର କେତେ କ'ଣ ସବୁ ରହିଛି, ବହୁତ ପ୍ରକାର ଜ୍ଞାନ ରହିଛି, ବହୁତ ପ୍ରକାର ଫିଲୋସଫି ଦର୍ଶନ ରହିଛି, କେତେ କ'ଣ ରହିଛନ୍ତି, ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, କିନ୍ତୁ ଇଏ ଯେଉଁ ପ୍ରକୃତ ଆମର କ'ଣ ସମ୍ବନ୍ଧ ରହିଛି, ଆମ ପ୍ରକୃତରେ କିଏ, ଏ ଜ୍ଞାନ ଏ ଗବେଷଣା ହେଉନାହିଁ, ଏ ଗବେଷଣା ହେଉନାହିଁ। ତେଣୁ ଯେଉଁମାନେ ଏ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣିବେ ପ୍ରକୃତ ଆମେ ହେଉଛେ ଏ ଶରୀର ନୁହଁ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଇନ୍ଦ୍ରିୟାଣି ପରାଣି ଆହୁ ଇନ୍ଦ୍ରିୟ ପରଂ ମନ ମନସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସ, ଇଏ ଆମର ପରିଚୟ। ଇନ୍ଦ୍ରିୟମାନ ଯେଉଁ ରହିଛନ୍ତି ପାଞ୍ଚଟି କର୍ମେନ୍ଦ୍ରିୟ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ଆର ଉର୍ଦ୍ଧ୍ୱରେ ହେଉଛି ମନ, ମନ ହେଉଛି ଆହୁରି ଶକ୍ତିଶାଳୀ, ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱରେ ହେଉଛନ୍ତି ଅହଂକାର, ଅହଂକାର ଉର୍ଦ୍ଧ୍ୱରେ ହେଉଛି ଆମେ ଆତ୍ମା। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତାରେ ଅନେକ ଟ୍ରାନ୍ସ ଅନେକ ପର୍ପୋର୍ଟ ସବୁ ଆସୁଛି, କାହିଁକି ନା ସେମାନେ ଏ ଆତ୍ମା ସ୍ତରକୁ ଯାଇନାହାନ୍ତି, ଯିଏ ଇନ୍ଦ୍ର ସ୍ତର ରହିଛନ୍ତି ବା ମନ ସ୍ତର ରହିଛନ୍ତି ବା ବୁଦ୍ଧି ସ୍ତର ରହିଛନ୍ତି ବା ଅହଂକାର ସ୍ତର ରହିଛନ୍ତି, ସେମାନେ ଯେଉଁ ଭଗବତ ଗୀତାର ପର୍ପୋର୍ଟ ଦେବେ କ'ଣ ସେମାନେ ବୁଝିବେ, ଗୋଟେ ଅନ୍ଧ ଅନ୍ୟ ଅନ୍ଧ ବାଟକୁ ବାଟ ବତେଇଲା ଭଳିଆ ଏଇ ସେଇଆ ହେବ। ଯିଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସିଏ କ'ଣ ଆତ୍ମା ସମ୍ବନ୍ଧୀୟ ଉତ୍ତର ଦେଇପାରିବେ, ପର୍ପୋର୍ଟ ଦେଇପାରିବେ, ଭଗବାନଙ୍କ ବିଷୟରେ କ'ଣ କହିପାରିବେ ସେମାନେ। ବହୁତ ବ୍ୟକ୍ତି ଭଗବତ ଗୀତା ଉପରେ ସବୁ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି, କିନ୍ତୁ ସେଥିପାଇଁ ଆମର ଭଗବତ ଗୀତା ଯେଉଁ ଭାଷ୍ୟ କୁହାଗଲା, ପ୍ରଭୁପାଦ ମହାରାଜ ଲେଖିଲେ ଆଜ୍ ଇଟ୍ ଇଜ୍, ମୌଳିକ ରୂପରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେଇ ଜ୍ଞାନ ଅର୍ଜୁନ ପ୍ରାପ୍ତ ହୋଇଛନ୍ତି ଏବଂ ସେଇ ପରମ୍ପରାରେ ଆମେ ସେଇ ଜ୍ଞାନକୁ କହୁଛେ, ମନ କଳ୍ପନା କରି କିଛି କୁହାଯାଉ ନାହିଁ। ଆତ୍ମା ସ୍ତରକୁ ଯେଉଁମାନେ ଯାଇନାହାନ୍ତି ସେମାନେ ଏ ଭଗବତ ଗୀତାକୁ ବୁଝିପାରିବେ ନାହିଁ ବା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଆମେ ପ୍ରକୃତରେ ଆତ୍ମା, ଏହି ଜ୍ଞାନ ପ୍ରାପ୍ତ ହେବା ପାଇଁ ଏତେ ସହଜରେ ଜଣେ ପ୍ରାପ୍ତ ହୋଇପାରନ୍ତି ନାହିଁ। ବ୍ରହ୍ମବାଦୀମାନେ ଜ୍ଞାନ ଅନୁସରଣ କରିକରି ନିହତି ନିହତି ମାର୍ଗରେ ଇଏ ନୁହଁ, ଇଏ ଆତ୍ମା ନୁହଁ, ଇଏ ଆତ୍ମବସ୍ତୁ ନୁହଁ, ଇଏ ଚିତ୍ବସ୍ତୁ ନୁହଁ, ଏଇଭଳି ଭାବରେ କହି କହିକି ତାଙ୍କ ଜୀବନ ଚାଲିଯାଏ। ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ, ଜାଣିପାରନ୍ତି ନାହିଁ ଆମେ କିଏ, ଆତ୍ମା କିଏ, ଜାଣିପାରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଜଣେ ଜଣେ ଯେତେବେଳେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବ ସିଏ ହେଉଛି ଅଧ୍ୟ ଜ୍ଞାନର ପ୍ରାରମ୍ଭିକ ଜ୍ଞାନ, ସେ ହେଉଛି ଆତ୍ମା, ଆମେ ହେଉଛେ ଆତ୍ମା। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ ଅର୍ଜୁନ ପଚାରିଲେ କିଂ ତତ୍ ବ୍ରହ୍ମ, ଏ ଆତ୍ମା କିଏ, ଆତ୍ମା କ'ଣ, ଏସବୁ ପ୍ରଶ୍ନର ଭଗବାନ ଉତ୍ତର ସବୁ ଦେଇଛନ୍ତି। ତେଣୁ ଆତ୍ମା ସମ୍ବନ୍ଧୀୟ ଯେତେବେଳେ ଆମେ ଜ୍ଞାନ ପ୍ରାପ୍ତ ହେବା ସେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମେ ଶରୀର ନୁହଁ ବା ଆମେ ଇନ୍ଦ୍ରିୟ ନୁହଁ ବା ଆମେ ମନ ନୁହଁ ବା ଆମେ ବୁଦ୍ଧି ନୁହଁ ବା ଆମେ ଅହଂକାର ନୁହଁ, ଆମେ ହେଉଛେ ଆତ୍ମା। ଏଇ ଜ୍ଞାନଟା ଶତକଡ଼ା 99 ଭାଗ ଲୋକ ଜାଣିପାରନ୍ତି ନାହିଁ, ଆତ୍ମା ଆମେ ହେଉଛେ ଆତ୍ମା ବୋଲି। ତେଣୁ ଏ ଆତ୍ମା ଯେତେବେଳେ ଜଣେ ଜାଣିବ ଆମର ଆତ୍ମାର ସମ୍ବନ୍ଧ କେଉଁଠି ରହିଛି ସେଇଟା ସେ ଜିଜ୍ଞାସା କରିବ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଇଏ ହେଉଛି ବ୍ରହ୍ମ ଜିଜ୍ଞାସା। ଯେତେବେଳେ ଜିଜ୍ଞାସା କରିବ ସେତେବେଳେ ଜାଣିବ ପ୍ରକୃତରେ ଆମେ ହେଉଛେ ଭଗବାନ, ଭଗବାନ ଆମର ପିତା। ତମେଇବ ମାତା ଚ ପିତା ତମେଇବ, ତମେଇବ ବନ୍ଧୁ ସ ସଖା ତମେଇବ, ତମେଇବ ବିଦ୍ୟାଂ ଦ୍ରବିଣଂ ତମେଇବ, ତମେଇବ ସର୍ବଂ ମମ ଦେବ ଦେବ। ପ୍ରକୃତରେ ଭଗବାନ ହେଉଛନ୍ତି ସବୁକିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ପିତା ହମ ସେ ଜଗତୁ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁଷାମ ଯଦୁରେ ବଚ, ଭଗବାନ ଆମର ପ୍ରକୃତ ସବୁକିଛି ଆମର ସିଏ। ତେଣୁ ଏ ସମ୍ବନ୍ଧ ଜ୍ଞାନ ଲୋକମାନେ ଜାଣନ୍ତି ନାହିଁ, ଯେତେବେଳେ ଜାଣିବେ ଆମର ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି, ଏ ସମ୍ବନ୍ଧର ଆଦାନ ପ୍ରଦାନ ହେବ, ସେଇଟା ହେଉଛି ଭକ୍ତି, ଇଏ ହେଉଛି ଅଭିଧେୟ, ସେଇଟା ହେଉଛି ଭକ୍ତି, ଏଇ ତିନୋଟି ତତ୍ତ୍ୱ ରହିଛି। ତେଣୁ ଆମର ଯେଉଁ ସମ୍ବନ୍ଧ ରହିଛି ତାଙ୍କ ସହିତ ଯଦି ଭାବର ଆଦାନ ପ୍ରଦାନ ହେବ ତାହେଲେ ଆମେ ଯେଉଁ ଅନ୍ତିମ ଫଳ ପ୍ରାପ୍ତ ହେବା ସେଇଟା ହେଉଛି ପ୍ରୟୋଜନ, ସେଇଟା ହେଉଛି କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ। ଭୌତିକ ଜଗତରେ ପ୍ରେମ ନାମରେ ବହୁତ ପ୍ରକାର ଗୀତ ଗାନ କରାଯାଉଛି, ଫିଲ୍ମ ଗୀତ ଇତ୍ୟାଦି କରି କେତେ କ'ଣ ରହୁଛନ୍ତି, ମହବତ କରିକିରି କେତେ କ'ଣ କହୁଛନ୍ତି, କିନ୍ତୁ ଜାଣନ୍ତି ନାହିଁ ପ୍ରକୃତ ପ୍ରେମ କେଉଁଟା। ପ୍ରକୃତ ପ୍ରେମ କେବଳ ଭଗବାନଙ୍କ ସହିତ ଯୁକ୍ତ, ଯେଉଁମାନେ ହେବେ ସେମାନେ ପ୍ରେମ କରିବେ ଭଗବାନଙ୍କୁ, ଆଉ କୌଣସି ପ୍ରେମଟା ଆସିବ ନାହିଁ। ପ୍ରେମ ବସୁରା ସେଇଟା କାମ, କାମ ନିଜ ଇନ୍ଦ୍ରିୟ ପ୍ରୀତିବାଂଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ର ପ୍ରୀତିବାଂଛା ଧରେ ପ୍ରେମ ନାମ। ନିଜର ଇନ୍ଦ୍ରିୟ ପ୍ରୀତିକୁ ସେମାନେ ଭାବନ୍ତି ଏଇଟା ହେଉଛି ପ୍ରେମ, କିନ୍ତୁ ପ୍ରକୃତିରେ ସେଇଟା ହେଉଛି କାମ। ପ୍ରକୃତ ପ୍ରେମ ହେଉଛି ଭଗବାନଙ୍କୁ ସହିତ ଯେଉଁମାନେ ଭଗବାନଙ୍କୁ ପ୍ରୀତି ପ୍ରଦାନ କରିବା ପାଇଁ ଚାହୁଁଛନ୍ତି ସେଇଟା ହେଉଛି ପ୍ରେମ, କୃଷ୍ଣେନ୍ଦ୍ର ପ୍ରୀତିବାଂଛା। ତେଣୁ ଏଇ ତିନୋଟି ତତ୍ତ୍ୱ ରହିଛି ବେଦରେ। ତେଣୁ ଇଏ ହେଉଛି ମନୁଷ୍ୟ ଜନ୍ମର ଉଦ୍ଦିଷ୍ଟ ଉଦ୍ଦେଶ୍ୟ ହେଉଛି ଆମେ ଏଇସବୁ ଜ୍ଞାନ ପ୍ରାପ୍ତ ହେବା। ତେଣୁକରି ମନୁଷ୍ୟ ଜନ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ ଜନ୍ମ ଆମେ ପ୍ରାପ୍ତ ହେଇଛି, କିନ୍ତୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକରି ଏଇସବୁ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଉନାହାନ୍ତି ସେମାନେ ଜୀବନ ତାଙ୍କର ଜୀବନ ପଶୁ ଭଳି ଚାଲିଯାଉଛି, ନଷ୍ଟ ହେଇଯାଉଛି। ହରି ହରି ବିଫଲ ଜନ୍ମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ ଜାଣିଆ ଶୁଣିଆ ବିଷ ଖାଇନୁ। ଆମେ ଜାଣିପାରୁ ନାହିଁ ଯେ ପ୍ରକୃତରେ ଆମେ କିଏ ଏବଂ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ତେଣୁ ଆମେ ଜାଣି ଶୁଣିକରି ମଧ୍ୟ ବିଷ ଖାଉଛୁ। ତେଣୁ ଏଇଭଳି ଭାବରେ ଏ ଯେଉଁ ରହିଛନ୍ତି ଯେତେବେଳେ ଫେରିଲି ନାହିଁ ସତ୍ରାଜିତ, ସେଠି କୁହାଯାଉଛି ସତ୍ରାଜିତ ସୋପି ଚକ୍ରେ କୁମାରସ୍ୟ ଜାମ୍ବବାନ, ସେଇ ମଣିକୁ ନେଇକରି ବହୁତ ଚିକ୍ଚି କରୁଛି ମଣି, ତେଣୁ ସେ ମଣିକୁ ନେଇକରି ପୁଅକୁ ଦେଇଦେଲେ, କୁମାରସ୍ୟ ନିଜ ପୁତ୍ରକୁ ପ୍ରଦାନ କଲେ। ଏଇ ଯେଉଁ ଜଣାପଡ଼ୁଛି କୁମାର ପାଞ୍ଚ ବର୍ଷର, ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ବୟସ ରହିଛି, ଛଅ ବର୍ଷରୁ ପୁଅଗଣ୍ଡ ବୟସ ଆରମ୍ଭ ହେଉଛି। ଏଠି କୁମାର ଶବ୍ଦ ଜଣାପଡ଼ୁଛି, ପାଞ୍ଚ ବର୍ଷ ଭିତରେ ପାଳକ ସିଏ ଛୋଟିଆ ପିଲା କୁମାର, ସେ ଆମର ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି। ଆମର ଏଇଭଳି ଭାବରେ ଜୀବନ ବିତି ଯାଉଛି, କୁମାର ବାଲ୍ୟରେ କ'ଣ ନା ମୁଗ୍ଧ ହେଇକି ରହୁଛନ୍ତି, ସେମାନେ ଜାଣିପାରନ୍ତି ନାହାନ୍ତି ନାହିଁ ଆଉ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ ସେମାନେ ବୁଝିବେ, ମନୁଷ୍ୟ ବାଳକ ଜନ୍ମ ସେ ବିତି ଯାଉଛି ଏଇଭଳି ଭାବରେ ମୁଗ୍ଧ ହେଇକିରି। ତେଣୁ ଏଇଭଳି ଭାବରେ କୁମାର ଖେଳରେ ଚାଲିଗଲା ସମୟ, ପାଞ୍ଚ ବର୍ଷ କାଳେ ଚାଲିଗଲା, ପ୍ରହ୍ଲାଦ ମହାରାଜ କଥାଟି କହିଛନ୍ତି, ସେସବୁ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କୁମାର ଯେଉଁମାନେ ପ୍ରକୃତି, ସେଥିପାଇଁ ପ୍ରହ୍ଲାଦ ମହାରାଜ କହୁଛନ୍ତି କୁମାର କହିଲେ ଏ ଖେଳିବା ପାଇଁ ଉଦ୍ଦିଷ୍ଟ ନୁହଁ, କୁମାର ବୟସ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ପ୍ରହ୍ଲାଦ କହିଲେ, ତାଙ୍କ ସାଙ୍ଗ ବାଳକମାନଙ୍କୁ କହୁଛନ୍ତି କ'ଣ ନା ଆଚରିତ ପ୍ରାଜ୍ଞ, କୁମାର ଆଚରିତ ପ୍ରାଜ୍ଞ, ଏ କୁମାର ବୟସଟା ଏ ପ୍ରାଜ୍ଞ ଆଚରଣ କରିବା ପାଇଁ ଉଦ୍ଦିଷ୍ଟ, ଖେଳିବା ପାଇଁ ଉଦ୍ଦିଷ୍ଟ ନୁହଁ। କିନ୍ତୁ ଜାମ୍ବବାନ କିନ୍ତୁ ତାଙ୍କ ପୁଅକୁ ଖେଳିବା ପାଇଁ ଦେଇଦେଲେ ଏଇ ମଣିରେ, ଭଗବାନଙ୍କ ଲୀଳା। ତେଣୁ ସେ କୁମାର ଛୋଟ ପିଲା ସେ ସୋପି ଚକ୍ରେ କୁମାର ସେ ମଣି କ୍ରୀଡ଼ନ କଙ୍ଗୁଳେ, ସେଇ ଗୁମ୍ଫାରେ ମଣିଟାକୁ ଭାବୁଛି ଗୋଟେ କ୍ରୀଡ଼ା ଭଳି, ଏ କ୍ରୀଡ଼ାର ଖେଳ ଗୋଟେ ବଲ୍ ଭଳି ଫୁଟବଲ ବା ଛୋଟିଆ ବଲ୍ଟେ, ଏଇଭଳି ଭାବରେ ସେ ଖେଳୁଛନ୍ତି ସେଇଟାକୁ ମଣି କ୍ରୀଡ଼ନ କଙ୍ଗୁଳେ, ଏତେ ମୂଲ୍ୟବାନ ବସ୍ତୁ। ଆମର ସେଇଭଳିଆ ପ୍ରଭୁପାଦ ମହାରାଜ କହନ୍ତି ମନୁଷ୍ୟ ଜୀବନ ଯେମିତି କାଠ ଭିତରେ ବିଭିନ୍ନ ପ୍ରକାର ଡିଫରେନ୍ସ ରହିଛି, ବହୁତ ପ୍ରକାର କାଠ ରହିଛି, ସବୁ କାଠ ସମାନ ନୁହନ୍ତି। ଚନ୍ଦନ କାଠ ହେଉଛି ମୂଲ୍ୟବାନ କାଠ, କିନ୍ତୁ ଚନ୍ଦନ କାଠକୁ ଯଦି ଆମେ ଜାଳେଣୀ କାଠ ଭଳି ବ୍ୟବହାର କରିବା ଏ କ'ଣ ମୂର୍ଖତାର ପରିଚୟ। ସେହିଭଳି ଭାବରେ ଆମର ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏଇ ମନୁଷ୍ୟ ଜନ୍ମ ଚନ୍ଦନ କାଠ ଭଳି, ଏଇ ମନୁଷ୍ୟ ଜନ୍ମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା, କିନ୍ତୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଆମେ ଏ ଜାଳେଣୀ କାଠ ଭଳିଆ ମନୁଷ୍ୟ ଜନ୍ମକୁ ଉଦ୍ଦିଷ୍ଟ ବ୍ୟବହାର କରିଦେଲେ, ସାଧାରଣ ପଶୁ ଭଳି ଜୀବନଯାପନ କଲେ, ତେଣୁ ମନୁଷ୍ୟ ଜନ୍ମ ଆମର ବେକାର ହୋଇଗଲା, ପରଜନ୍ମରେ ପୁଣି ପଶୁ ଜନ୍ମ ପ୍ରାପ୍ତ ହେବା। ତେଣୁ କୁମାର ମଣି କ୍ରୀଡ଼ନ କଙ୍ଗୁଳେ, ତେଣୁ ସେଇ ଗୁମ୍ଫାରେ ସେ ମଣିକୁ ଗୋଟେ କ୍ରୀଡ଼ା ଭଳି ଭାବିକରି ଖେଳୁଛି, ସିଏ ମଣି କ୍ରୀଡ଼ନ କଙ୍ଗୁଳେ, ତାଙ୍କ ଧାତ୍ରୀ ମଧ୍ୟ ସେଇଠି ରହିଛନ୍ତି, ତେଣୁ ସିଏ ଭଗବାନ ଯେତେବେଳେ ଯିବେ ସେ ଧାତ୍ରୀ ଜଣଙ୍କ ବିକଳ ହେଇକି ରଡ଼ି ଛାଡ଼ିବେ, ତେଣୁ ଯବମାନେ ଆସିବେ, ଏସବୁ ଲୀଳା ଆସିବେ ଭଗବାନଙ୍କ ଲୀଳା। ତେଣୁ ଏଇଭଳି ଭାବରେ ଖେଳୁଛନ୍ତି ପିଲା, ଛୋଟ ପିଲା ମୁଗ୍ଧ ହେଇକିରି ଖେଳୁଛନ୍ତି। ଆଉ ମନୁଷ୍ୟର ଜନ୍ମର ଉଦ୍ଦେଶ୍ୟ କ'ଣ, ଏସବୁ କ'ଣ ସେ ଜାଣିପାରିବେ? ତେଣୁ ଅପଶ୍ଚନ୍ ଏଣେ ସନ୍ଧ୍ୟା ହେଇଗଲା, ରାତି ହେଇଗଲା, ଆଉ ଫେରିଲା ନାହିଁ ପ୍ରସନ୍ନ ଫେରିଲେ ନାହିଁ। ତେଣୁ ରାଜାଙ୍କର ଚିନ୍ତା ପଡ଼ିଗଲା, ଏ ଯେଉଁ କ'ଣ ସତ୍ରାଜିତ, ତେଣୁ ସେ ଦେଖିପାରିଲେନି। ଅପଶ୍ଚନ୍ ଭ୍ରାତରଂ ଭ୍ରାତା, ଆସି ପଚାରୁଛନ୍ତି ପ୍ରସନ୍ନ ଆସିଲା ନା ନାହିଁ, ଆସିନାହିଁ ପ୍ରସନ୍ନ ଆସିଲା ନା ନାହିଁ, ଆସିନାହିଁ। ଏଇଭଳି ଭାବରେ ଖବର ଯେତେବେଳେ ପାଉଛନ୍ତି, ଅପଶ୍ଚନ୍ ଭ୍ରାତରଂ ଭ୍ରାତା, ଭାଇ ସେ ଭାବୁଛନ୍ତି ଇଏ ମୋର ସମ୍ବନ୍ଧ, ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧରୁ ଆମେ ଭୁଲି ଯାଇଛେ। ଏ ଭୌତିକ ଜଗତର ସମ୍ବନ୍ଧରେ ଆମେ ସମ୍ବନ୍ଧିତ ହେଇକିରି ଜୀବନ ଆମେ ବିତି ଯାଉଛି, ଭଗବାନଙ୍କ ସହିତ ଯେ ଆମର ସମ୍ବନ୍ଧ ରହିଛି ଆମେ ଭୁଲି ଯାଇଛେ। ଭଗବାନ ସେଥିପାଇଁ ଆମକୁ କହୁଛନ୍ତି, ତୁମେ ମୋ ସହିତ ସମ୍ବନ୍ଧ ଯୋଡ଼, ଯାହା ଖାଉଛ, ଯତ୍ କରୋସି, ଯତ୍ ଅସ୍ନାସି, ଯତ୍ ଜୁହୋସି, ଦଦାସି ଯତ୍, ଯତ୍ ତପସ୍ୱୀ କୌନ୍ତେୟ ତତ୍ କୃଷ୍ଣ ମଦର୍ପଣ, ଯାହା ତୁମେ କରୁଛ, ଯେଉଁ ଖାଦ୍ୟ ଗ୍ରହଣ କରୁଛ, ଯେଉଁ ତପସ୍ୟା କରୁଛ, ଯାହା ସବୁ କରୁଛ ମୋତେ ଅର୍ପଣ କର, କାରଣ ତୁମର ମୋ ସହିତ ସମ୍ବନ୍ଧ ରହିଛି, ତୁମେ ମୋତେ ଭୁଲି ଯାଇଛ। ଏଇଭଳି ଭାବରେ ମୋ ସହିତ ସମ୍ବନ୍ଧିତ ହେଲେ ମୋର ସେଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବ। ଆମେ ଯେଉଁ ଭକ୍ତି କରୁଛେ, ଏଇ ଭକ୍ତିର ଉଦ୍ଦେଶ୍ୟ ହେଉଛି ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଭକ୍ତିର ସ୍ୱାମୀ ସିନ୍ଧୁରେ ରୂପ ଗୋସ୍ୱାମୀ ସେଇଟା କହୁଛନ୍ତି, ଆଦୌ ଶ୍ରଦ୍ଧା, ସାଧୁ ସଂଘ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ସାତ୍ ନିଷ୍ଠା, ରୁଚି, ଆସକ୍ତି, ଏସବୁ ବିଭିନ୍ନ ସ୍ତର ରହିଛି। ଭାବସ୍ତର ଯେତେବେଳେ ଆମେ ପହଞ୍ଚିବା, ସେତେବେଳେ ଆମେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ତେଣୁ ଏ ଭାବସ୍ତରକୁ ନ ଯିବା ପର୍ଯ୍ୟନ୍ତ ଆମେ ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ଅଛି ବୋଲି ଜାଣିନେ, ଆମେ ଜାଣିପାରିବା ନାହିଁ। ତେଣୁ ଏଇ ସାଧନ ଭକ୍ତି ଯେଉଁ ଆମେ କରୁଛେ, ସାଧନ ଭକ୍ତିର ଉଦ୍ଦେଶ୍ୟ ହେଉଛି ଆମର ଯେ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଏଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲେ ତାପରେ ଭାବର ଆଦାନ ପ୍ରଦାନ ହେବ। ତେଣୁ ଏଇଭଳି ଭାବରେ ଭାବସ୍ତରକୁ ଯେଉଁମାନେ ଯାଉଛନ୍ତି, ସେମାନେ ଏ ଭଗବାନ ସହିତ ସମ୍ବନ୍ଧ ଜ୍ଞାନ ସେଇଟା ପ୍ରାପ୍ତ ହେଉଛନ୍ତି। ସେ ସ୍ତରକୁ ନ ଯିବା ପର୍ଯ୍ୟନ୍ତ ଆମେ ଭୌତିକ ଜଗତର ସମ୍ବନ୍ଧରେ ସମ୍ବନ୍ଧିତ ହେଇକି ରହୁଛେ। ସତ୍ରା ଆଜି ସେଇଭଳି ଭାବରେ ଭାବୁଛନ୍ତି, ଇଏ ମୋର ଭାଇ, ଆଉ କୃଷ୍ଣ ମୋର ନିଜର ନୁହନ୍ତି, ସେ ଅଲଗା ଲୋକ, ଇଏ ହେଉଛି ମାୟାର ମାୟାର ପ୍ରଭାବରେ ଆମେ ପରକୁ ଆପଣା ବୋଲି ଭାବୁଛେ, ଆପଣଙ୍କୁ ପର ବୋଲି ଭାବୁଛେ, ମାୟାର ପ୍ରଭାବରେ ଅଜ୍ଞାନ ଅଜ୍ଞାନ ଭିତରେ ରହିଛନ୍ତି। ତେଣୁ ଭ୍ରାତରଂ ଅପଶ୍ୟନ୍ ଭ୍ରାତରଂ ଭ୍ରାତା, ବିତିଗଲା, ରାତି ହେଇଗଲା, ଏଇଭଳି ଭାବରେ ସକାଳ ହେଲା ଫେରିଲେ ନାହିଁ, ତାପରେ ସନ୍ଧ୍ୟା ହେଲା ଫେରିଲେ ନାହିଁ, ଏଇଭଳି ଭାବରେ ଅପଶ୍ୟନ୍ ଭ୍ରାତରଂ ଭ୍ରାତା ସତ୍ରାଜିତ ପର୍ଯ୍ୟତପ୍ୟତ। ସତ୍ରାଜିତ ବହୁତ ମନ ଦୁଃଖରେ ରହିଲା, ଅନୁରୋଖି କହି କ'ଣ କରିବ, କ'ଣ କହି ଚିନ୍ତା କରିବ, ଏଠୁ ଆସିବା ପରଶ୍ଳୋକରେ ବର୍ଣ୍ଣନା କରାଯିବ। ଆମର ସମୟ ହୋଇଗଲା, ବର୍ତ୍ତମାନ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ ଗେ। ଏଠି ଆଚାର୍ଯ୍ୟମାନେ ଟୀକାରେ ଗୋଟେ କହିଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି, ଜାମ୍ବବାନ ଇଏ ଗୋଟେ ତାଙ୍କ ପୁତ୍ରକୁ ଗୋଟେ ଖେଳନା ଭଳିଆ ଦେଇଥିଲେ, ତାଙ୍କୁ ପୁତ୍ର ତାଙ୍କ ପୁତ୍ର ଏଇଟା ଖେଳନା ଭଳିଆ ଖେଳୁଛନ୍ତି, ଯେମିତି ଛୋଟ ପିଲା ସବୁ ଖେଳନ୍ତି, ସବୁ ଖେଳନା ନେଇକି ଖେଳନ୍ତି, ସେଇଭଳି ଭାବରେ ତାଙ୍କ ପୁତ୍ର ଖେଳୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି। ତେଣୁ ଯାହା ବି ହଉ, ଆମ କଥା କେଟି ବିଶ୍ରାମ। ଜୟ ଶ୍ରୀମଦ ଭାଗବତମ ଗେ। ଜୟ ଶ୍ରୀ ଗୋପାଳ ମହାରାଜ ଗେ। ଜୟ ଶ୍ରୀ ଗୁରୁଦେବ ଗେ। ସ୍ୱାମୀ ଗୌର ଭକ୍ତ ଗେ। ଗୌର ବ୍ରହ୍ମାନନ୍ଦେ।